ଏଉଁଟି ପ୍ରକଟ କରେ ମାତୃକୁ।
The astronaut wakes up in space।
ଏହା ତାଙ୍କର ପ୍ରଥମ ଦିନ ଆନ୍ତର୍ଜାତିକ ଅନ୍ତାଶର ପ୍ରେସିକୁ ଅନ୍ତେ ଅଛି।
It is his first day on the International Space Station।
ସେ ବିନ୍ଦିରେ ସମସ୍ତଙ୍କୁ ଦେଖୁଛନ୍ତି।
He looks out the window।
ସେ ତଳେ ପୃଥିବୀ ଦେଖୁଛି।
He sees the earth below।
ରଙ୍ଗଗୁଡ଼ିକ ଦେଖା ଭଲ ଅଟେ।
The colors are beautiful।
ସେ ବହୁତ ଖୁସି ବୁଝୁଛନ୍ତି।
He feels very happy।
ଏହା ଆଜିର ସହିତ ପ୍ରାତ ଭୋଜନ କରେ।
He eats breakfast with the crew।
ସେ ନିଜ ରାମେଶନକୁ କହିବାକୁ।
They talk about their mission।
ମିଶନ ହେଉଛି ଅନ୍ତରୀକ୍ଷକୁ ଅନ୍ୱେଷଣ କରିବା।
The mission is to explore space।
ସେ ପ୍ରଶ୍ନ କରେ।
He asks questions।
ଦଳ ଉତ୍ତର ଦିଏ।
The crew gives answers।
ସେ ବହୁତ କିଛି ଶିଖିଥାଏ।
He learns many things।
ସେ ତାହାଙ୍କର ଦିନ ଶେଷ କରେ।
He finishes his day।
ସେ ପଶୁ ଅନୁଭବ କରେ କିନ୍ତୁ ଖୁସି।
He feels tired but happy।
ସେ ନାବକ ସମୂହକୁ ଗୁଡ଼ବାୟ କହେ।
He says goodbye to the crew।
ସେ ଘୁମିବାକୁ ଯାଉଛି।
He goes to sleep।
ପଡ଼ା ପ୍ରତିଯୋଗିତା ଶନିବାର ସକାଳରେ ଆରମ୍ଭ ହେଲା।
The big tournament started on Saturday morning।
ଅନେକ ଲୋକ ଖେଳାଳିଙ୍କୁ ଖେଳୁଥିବାକୁ ଦେଖିବାକୁ ଆସିଛନ୍ତି।
Many people came to watch the players play।
ଦୁଇ ଖେଳାଳି ବହୁତ ଭଲ ଥିଲେ।
Two players were very good।
ଏକ ଖେଳାଳିଙ୍କର ଏକ ଶକ୍ତିଶାଳୀ ସେବା ଥିଲା।
One player had a strong serve।
ଅନ୍ୟଙ୍କ କ୍ରୀଡ଼ାକାରୀ ଦ୍ରୁତ ଏବଂ ଚତୁର ଥିଲା।
The other player was fast and clever।
ସେମାନେ ଦୁଇ ଜଣ ବହୁତ ଭଲ ଖେଳିଥିଲେ।
They both played very well।
ମ୍ୟାଚ୍ ଉତ୍ସାହିତ ଏବଂ ମଜାଦାର ଥିଲା।
The match was exciting and fun।
ଓଡ଼ିଆରେ ଶେଷରେ ଦୁଇ ଖେଳାଳି ହସ୍ତାନ୍ତର କରିଛନ୍ତି।
In the end, both players shook hands।
ସେମାନେ ବିଶାଳ ଖେଳାଳିତା ଦେଖାଇଲେ।
They showed great sportsmanship।
ସମସ୍ତେ ତାଙ୍କୁ ପ୍ରତିଯୋଗିତାରେ ହର୍ଷିତ କଲେ।
Everyone cheered for them at the tournament।
କ୍ରୀଡ଼ାରେ ବିକାଶ କରୁଥିବା ଦିନ ପ୍ରଶଂସନୀୟ ଥିଲା।
The players had a great day at the tournament।
ସେହି ସମସ୍ତେ ତାଙ୍କର ମୁହଁରେ ବନ୍ଧନ କରିଯାଇଛନ୍ତି।
Everyone left with smiles on their faces।
ପ୍ରତି ସମୁଦାୟରେ ସାମାଜିକ ସମସ୍ୟାଗୁଡ଼ିକ ଅଛନ୍ତି ଯାହାକୁ ଧ୍ୟାନ ଦରକାର।
In every community, there are social problems that need attention।
ଏହି ସମସ୍ୟାଗୁଡ଼ିକ ଦାରିଦ୍ର୍ୟରୁ ଦେଶ ଶିକ୍ଷା ସମସ୍ୟା ପର୍ଯ୍ୟନ୍ତ ଯାଇପାରିବା।
These problems can range from poverty to education issues।
ବ୍ୟକ୍ତିମାନେ ଏହି ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ।
Individuals can play an important role in solving these problems।
ସେମାନେ ତାଙ୍କର ସମୟ ବା କୁଶଳତାମାନେ ଅନ୍ୟମାନଙ୍କୁ ମଦତ କରିବାକୁ ବଲେବ।
They can volunteer their time or skills to help others।
ଅସଂଖ୍ୟ ସଂସ୍ଥା ନିଜ ସ୍ଥାନ ସୁଧାର ପାଇଁ କାର୍ଯ୍ୟକ୍ରମ ପ୍ରଦାନ କରନ୍ତି।
Several organizations offer programs for community improvement।
ଲୋକେ ଏହି ସଂସ୍ଥାଗୁଡ଼ିକୁ ଧନ କିମ୍ବା ବସ୍ତୁ ବ୍ୟବହାର କରି ପ୍ରଦାନ କରିପାରିବେ।
People can donate money or goods to these organizations।
ସାଥିରେ କାମ କରି ଆମେ ସକାରାତ୍ମକ ପରିବର୍ତ୍ତନ ସୃଷ୍ଟି କରିପାରିବୁ।
By working together, we can create positive change।
ସବୁଜରେ ମାନ୍ୟ ଦେଖିବେ ଗଣମାନେ ଅନ୍ୟଙ୍କୁ ମଦତ କରିବାକୁ ଅଟକା ପାଇବେ।
Everyone has a responsibility to help others in need।
ସମାପ୍ତିରେ ଆମେ ସମସ୍ତେ ଗୋଟି ଭିନ୍ନତା ଗଢ଼ିପାରିବ।
In conclusion, we can all make a difference।
ଏକବେଳେ ଏକ ମିତ୍ରମଣ୍ଡଳ କିଛି ସ୍ଥାନୀୟ କ୍ୟାସିନୋକୁ ଏକ ରାତିର ମଜା ପାଇଁ ଦେଖିବାକୁ ନିର୍ଣ୍ଣୟ ନେଇଥିଲା।
Once upon a time, a group of friends decided to visit a local casino for a night of fun।
ତାଙ୍କର କ୍ୟାସିନୋକୁ ପ୍ରବେଶ କଲେ ଉତ୍ସାହିତ କିନ୍ତୁ କିଛି ଚିନ୍ତିତ ଯେ କାହାକୁ ଅପେକ୍ଷା କରିବେ।
They entered the casino, excited but a bit nervous about what to expect।
ଶୁଭ୍ର ଆଲୋକ ଓ ଶବ୍ଦମାନେ ସେମାନେ ଉତ୍ସାହର ଅନୁଭବରେ ଭରିଥିଲେ।
The bright lights and sounds filled them with a sense of excitement।
ସେମାନେ ଏକ ପୋକର ଟେବୁଲର ଚାରିପାଖରେ ଦ୍ରୁତ ଏକତ୍ର ହେଲେ ତାଙ୍କର ଭାଗ୍ୟ ପରୀକ୍ଷା କରିବାକୁ ଉତ୍ସୁକ।
They quickly gathered around a poker table, eager to try their luck।
ସେମାନେ ଖେଳୁଥିବା ବେଳେ ପବନରେ ଚେତନା ପ୍ରତ୍ୟେକ ଚକ୍ର ସହିତ ବୃଦ୍ଧି ପାଇଥିଲା।
As they played, the tension in the air heightened with each round।
ଶେଷରେ ଏକ ରୋମଚକ ଖେଳ ପରେ ସେମାନେ ଏକ ବଡ଼ ଜ୍ୟାକପଟ ଜିତିନେଲେ।
Finally, after a thrilling game, they won a huge jackpot.
ସେମାନଙ୍କର ଉଲ୍ଲାସଗୁଡ଼ିକ କେସିନୋକୁ ଭରିଦେଲା। ସେମାନେ ସେମାନଙ୍କର ବଡ଼ ଜୟକୁ ଉଜ୍ଜୀବନ୍ତି କରୁଥିଲେ।
Their cheers filled the casino as they celebrated their big win.
ଏହି ଅଭିଜ୍ଞତା ସେମାନଙ୍କର ଜୀବନକୁ ଅଗଟିତ ଉପାୟରେ ପରିବର୍ତ୍ତନ କରିଛି।
This experience transformed their lives in unexpected ways.
ପଡକାଷ୍ଟିଂର ଜଗତରେ ଜୋ ରୋଗାନ ଏକ ପୋଲରାଇଜିଂ ଆକୃତି ଭାବରେ ଚିହ୍ନିତ ବଳି ଆସୁଛି।
In the world of podcasting, Joe Rogan stands out as a polarizing figure.
ଙ୍କର ଆଲୋଚନାଗୁଡ଼ିକ ବେଶୀ ପ୍ରାୟ ବିବାଦଗର୍ଭ ଲକ୍ଷ୍ୟଗୁଡ଼ିକୁ ଅନୁସରଣ କରେ, ରାଜନୀତିରୁ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ।
His discussions often traverse contentious subjects, from politics to health.
ଶ୍ରୋତାମାନେ ଚିତ୍ତହରା ଖୁଲା ସତ୍ୟତା ପ୍ରଦାନ କରିଥିବା ସେହିବେଳେ ତାଙ୍କର ଅଦ୍ରା ବଦଳାଯାଏ।
Listeners are drawn to the raw honesty often showcased by his guests.
ବେଶ କିଛି ଲୋକ ନିଜଙ୍କୁ ସମ୍ମତି ଦେଉଥିବା ଚିନ୍ତାଧାରା ସହ ମିଳନ୍ତି।
Many find themselves agreeing with ideas that challenge societal norms.
ରୋଗାନଙ୍କର ଅତିଥିମାନେ ପରେ ପରେ ତାପମାନ ବିବାଦ ସୃଷ୍ଟି କରନ୍ତି। ବେଶମାନେ ଅନପେକ୍ଷିତ ଦୃଷ୍ଟିକୋଣକୁ ନେଇଯାନ୍ତି।
Rogan's guests frequently provoke heated debates, often leading to unexpected insights.
ଯେତେବେଳେ କେ ତାଙ୍କୁ ଘାତବେଳେ ରମ୍ୟ ତିର୍ଶ୍ଚ ଅପରାଧ ନିମିତ୍ତରେ ନୀତିର ଆପଣା ପ୍ରନ୍ନତା ସ୍କିରନ୍ତି।
While some criticize him for promoting conspiracy theories, others appreciate his open-minded approach.
ମତର ବିବିଧତା ଏହି ଆଲୋଚନାର ଗଭୀରତା ବୃଦ୍ଧି କରେ।
The diversity of opinions enhances the depth of these conversations.
ରୋଗନଙ୍କର ନେତୃତ୍ୱରେ ଶ୍ରୋତାମାନେ ଅତି ଜଟିଳ ଆଲୋଚନାରେ ବିସ୍ତାରିତ ହୁଅନ୍ତି, ଯାହା ପାରମ୍ପରିକ ଜ୍ଞାନକୁ ଚ୍ୟାଲେଞ୍ଜ କରେ।
With Rogan at the helm, listeners find themselves immersed in complex dialogues that challenge conventional wisdom.
ଆଲୋଚନାର ଅଂଶରେ ରୋଗନଙ୍କର ଅଂଶଗ୍ରହଣ କରିବା ଏବଂ ଉତ୍ପ୍ରେରଣ କରିବା କ୍ଷମତା ଅସାମାନ୍ୟ।
In the realm of discourse, Rogan's ability to engage and provoke is remarkable.
ଭାଷା ଏକ ଜୀବିତ ସ୍ତୁତି, ସମୟ ଓ ପରିସ୍ଥିତି ମାଧ୍ୟମରେ ନିରନ୍ତର ବିକଶିତ ହୁଏ।
Language is a living entity, continuously evolving through time and circumstance.
ଇତିହାସରେ ସାଂସ୍କୃତି ଏବଂ ସଂଯୋଗର ଗତିଶକ୍ତି ସମୂହ ବିଶେଷତଃ ମିଶିଗଲା।
Throughout history, the dynamics of culture and communication have intricately intertwined.
ପୁରାତନ ଲେଖାରୁ ଆଧୁନିକ ଡିଜିଟାଲ ପାଠଙ୍କ ପର୍ଯ୍ୟନ୍ତ ମାଧ୍ୟମଟି ପରିବର୍ତ୍ତିତ ହୋଇଛି।
From ancient scripts to modern digital texts, the medium has transformed.
ଅଧିକ ମତେ ସାମାଜିକ ରାଜନୈତିକ ଫ୍ୟାକ୍ଟରଗୁଡ଼ିକ ଭାଷାରେ ପରିବର୍ତ୍ତନଗୁଡ଼ିକୁ ଗୁରୁତ୍ୱ ଦେଇଥାଏ।
Moreover, socio-political factors prominently influence linguistic shifts.
ଏହି ଉପାଦାନଗୁଡ଼ିକ ସଂଯୁକ୍ତ ଭାବେ ଭାଷା ବିକାଶର ପଥକୁ ତିଆରି କରନ୍ତି।
These elements collectively forge the path of language development.
ଏହି ପରିପ୍ରେକ୍ଷୀରେ ଭାଷାଗୁଡ଼ିକ ଉଦ୍ଭବିତ ହୁଏ, ମାନବ ଅଭିବ୍ୟକ୍ତିକୁ ଆଧାର କରୁଥିବା ବିବିଧତାକୁ ଦେଖାଯାଇଛି।
In this context, dialects emerge, showcasing the diversity underlying human expression.
ଆମେ ବିଶ୍ୱକୁ ଘୁରୁଥିବା ବେଳେ ସ୍ଥାନୀୟ ଭାଷା ଅଲଗା ସାଂସ୍କୃତିକ କଥାକୁ ପ୍ରତିବିମ୍ବିତ କରିଛି।
As we traverse the globe, regional tongues reflect unique cultural narratives.
ସେସରେ ଭାଷା ମାନବ ଚିନ୍ତାର ଏକ ପ୍ରତିବିମ୍ବ ଓ ଏକ ପ୍ୟାଲେଟ୍ ଭାବରେ କାମ କରେ।
Ultimately, language serves as both a mirror and a palette of human thought.
ମୂଳରେ ଭାଷାର ଅଧ୍ୟୟନ ମାନବ ଅନୁଭବକୁ ଗଭୀର ଦୃଷ୍ଟିସାର ବ୍ୟକ୍ତ କରେ।
In essence, the study of language provides profound insights into the human experience.